ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହଲା ମୁଖିଆ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ପୃଥିବୀର ସବୁନୁ ଉଚ୍ଚା ଚେନାବ ରେଲ ସେତୁର କରବେ ଉଦ୍ଘାଟନ। ପ୍ଲାଷ୍ଟିକ ପ୍ରଦୂଷଣକେ ରୁକବାର ବାର୍ତ୍ତା ନେଇକରି ଆଜ ପାଳନ ହେଉଛେ ବିଶ୍ୱ ପରିବେଶ ଦିବସ। ଏକ ପେଡ଼ ମା କେ ନାମ ଅଭିଯାନଟି ପ୍ରଧାନମନ୍ତ୍ରୀ ଲଗାଲେ ବରଗଛ। ଆଉର ଗଞ୍ଜାମ ଜିଲ୍ଲାନ 28,000 କୋଟିନୁ ଅଧିକା ଟଙ୍କାର 12 ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଜମ୍ମୁ କାଶ୍ମୀର ଚେନାବ ନଦୀଠାନେ ପୃଥିବୀର ସବୁନୁ ଉଚ୍ଚା ରେଲ ସେତୁ ଆଉ ଅଞ୍ଜିଠାନେ ଦେଶର ପହଲା କେବୁଲ ରେଲ ସେତୁ ଉଦ୍ଘାଟନ କରବେ। ଇତାର ସହିତ ବନ୍ଦେ ଭାରତ ଟ୍ରେନ୍ର ବିଲ୍ ଶୁଭାରମ୍ଭ କରବେ। ନଦୀଠାନୁ 350 ମିଟର ଉଚ୍ଚା ଚେନାବ ରେଲ ସେତୁ ଫ୍ରାନ୍ସର ଆଇଫିଲ୍ ଟାୱାର ଠାନୁ ଭିଲ୍ 35 ମିଟର ଉଚ୍ଚା ଆଏ। ଇ ସେତୁ ରାଜ୍ୟର ଉଧମପୁର ଶ୍ରୀନଗର ବାରାମୁଲାକେ ଯୋଡ଼ବା। ପ୍ଲାଷ୍ଟିକ ପ୍ରଦୂଷଣକେ ହରାବାର ବାର୍ତ୍ତା ନେଇକରି ଆଜ ପାଳନ ହେଉଛେ ବିଶ୍ୱ ପରିବେଶ ଦିବସ। ପ୍ଲାଷ୍ଟିକ ପ୍ରଦୂଷଣର କୁପରିଣାମ, ପ୍ଲାଷ୍ଟିକର ଅପବ୍ୟବହାର ଆଉ ଜୀବଜଗତ ସାଙ୍ଗେ ମାନବ ସ୍ୱାସ୍ଥ୍ୟ ଉପରେ ଇତାର ବିନାଶକାରୀ ପ୍ରଭାବକେ ଦୂର କରବାର ଲାଗି ଇ ଅବସରରେ ଗୁରୁତ୍ୱ ଦିଆଯାଉଛେ। ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ଭଗବାନ ମହାବୀର ବନସ୍ଥଳୀ ପାର୍କଠାରେ ଏକ ପେଡ଼ ମା କେ ନାମ ଅଭିଯାନର 2 ଖେପ ମୂଲ କରିକି ଗୋଟେ ବରଗଜ ଯୋଗାଇଛନ୍। ଇତାର ସହିତ ଆରାବଲି ବନାଞ୍ଚଳ ଆରାବଲି ସବୁଜ ପ୍ରାଚୀର ଯୋଜନା ଥି 700 କିଲୋମିଟର ଲମ୍ବା ବନୀକରଣ ଅଭିଯାନର ମୂଲ କରିଛନ୍। ଇ ଯୋଜନା ଜରିଏ ସେନ ଲୋକଙ୍କୁ ରୋଜଗାର ଦେବାର ଲକ୍ଷ୍ୟ ରଖାଯାଇଛି। ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍,
प्रकृति रक्षति रक्षिता अर्थात जो प्रकृति की रक्षा करते हैं प्रकृति उनकी रक्षा करती है।
पर्यावरण में संतुलन ये हमारी पुरातन परंपरा का एक अहम हिस्सा है। हमारे यहाँ कहा गया है यत् पिंडे तत् ब्रह्मांड, यानी जो पिंड यानी जीव में है वही ब्रह्मांड में है।
ରାଜ୍ୟ ସରକାର ଇ ବଛର 7.5 କୋଟି ଗଛ ଲଗାବାରକେ ଲକ୍ଷ୍ୟ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଭୁବନେଶ୍ୱରଠାରେ ହୋଇଥିବା ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍, ପରିବେଶ ସଂରକ୍ଷଣ ଆଉ ଜଳବାୟୁ ପରିବର୍ତ୍ତନ ବାବଦେ ଲୋକଙ୍କୁ ସଚେତନ କରବାର ଲାଗି ଆଜିର ଦିନ ସମର୍ପିତ ଆଏ। ଓଡ଼ିଶାନ 560 ବର୍ଗ କିଲୋମିଟର ଜଙ୍ଗଲ ବଢ଼ିଛେ। ଜନସାଧାରଣ ଆଉ ଭିନ୍ ଭିନ୍ ଅନୁଷ୍ଠାନ 2 କୋଟିନୁ ଅଧିକା ଗଛ ଲଗାଇକରି ରେକର୍ଡ କରିଛନ୍। ଏକ ପେଡ଼ ମା କେ ନାମ ଅଭିଯାନଟି ରାଜ୍ୟ ସରକାର 6 କୋଟିନୁ ଅଧିକା ଗଛ ଲଗାଇଛନ୍। ଏକକ ବ୍ୟବହାର ପ୍ଲାଷ୍ଟିକ ନିଷେଧ କରବାର ସାଙ୍ଗେ ଇତାର ଦୀର୍ଘସ୍ଥାୟୀ ବିକଳ୍ପକେ ତହକାବାର ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ପରିବେଶ ସଂରକ୍ଷଣ କ୍ଷେତ୍ରଟି ପ୍ରଶଂସନୀୟ କାମ କରିକି ପୁରସ୍କୃତ ହୋଇଥିବା 185 ଜଣ ପ୍ରକୃତି ମିତ୍ର ଆଉ 211 ଜଣ ପ୍ରକୃତି ବନ୍ଧୁଙ୍କୁ ଏ ଅବସରରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ଗଞ୍ଜାମ ଗସ୍ତ କରିକି ଜିଲ୍ଲାନ 28,120 କୋଟି ଟଙ୍କାର 12 ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍। ଛତ୍ରପୁର ଷ୍ଟାଡିୟମଠାରେ ହୋଇଥିବା ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଇସବୁ ପ୍ରକଳ୍ପ ସ୍ଥାପନା ହେବାର ଉତ୍ତରୁ ଜିଲ୍ଲାନ 15,000ରୁ ଅଧିକା ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରବା। ଗଞ୍ଜାମ ଜିଲ୍ଲାର ବିକାଶଧାରା ତୂର୍ତ୍ତି ହେବାର ସହିତ ରାଜ୍ୟର ଆର୍ଥିକ ଅଭିବୃଦ୍ଧିଟି ଇଟା ସାହାଯ୍ୟ କରବା। ଏ ଅବସରରେ ମୁଖ୍ୟମନ୍ତ୍ରୀ ରମ୍ଭାଠାରେ ଓଡ଼ିଶା ପ୍ରଦେଶ ଗଠନ ଭାଷା ସାହିତ୍ୟ ଆଉ ସଂସ୍କୃତିର ବିକାଶ ଦିଗେ ଉଲ୍ଲେଖନୀୟ ଅବଦାନ ରହିଥିବା 41 ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତିକେ ଉନ୍ମୋଚନ କରିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଆୟୁକ୍ତ ଆଉ ଶାସନ ସଚିବ ଯାମିନୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଭାଗର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ସବୁ ଜିଲ୍ଲାନ ଚାଲିଥିବା ନାବାର୍ଡ, ଆର୍ଆଇଡିଏଫ୍, ପିଏମ୍ ଜନମନ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, କୋଠାବାଡ଼ି ଯୋଜନା ବାଗି କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରାଯାଇଛି। ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଭାସୀ ଜରିଏ ଯୋଗ ଦେଇକରି ନିର୍ମାଣ ଚାଲିଥିବା ପ୍ରକଳ୍ପମାନଙ୍କର ସ୍ଥିତି ଆଉ ଆନୁଷଙ୍ଗିକ ଦିଗ ଉପରେ ଜଣାଇଥିଲେ। ଦେଶେ କରୋନା ସଂକ୍ରମିତଙ୍କ ସଂଖ୍ୟା 4,866 ବଢ଼ିଛେ। ଗଲା 24 ଘଣ୍ଟା ଭିତରେ 500 ଅଧିକା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଇ ସମୟଟି 7 ଜଣଙ୍କର ଜୀବନ ଯାଇଛି। ମୃତକମାନଙ୍କ ଭିତରେ 3 ଜଣ ମହାରାଷ୍ଟ୍ର ଥିବାର ବେଲ୍କେ ଦିଲ୍ଲୀ ଆଉ କର୍ଣ୍ଣାଟକର 2 ଜଣ ଲେଖା ଅଛନ୍ ବୋଲି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ସରକାର ଗରିବମାନଙ୍କର କଲ୍ୟାଣ ଲାଗି ସମର୍ପିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଏନ୍ଡିଏ ସରକାରର 11 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ଜରିଏ କେନ୍ଦ୍ର ସରକାରଙ୍କ ତରଫ ନିଆଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ଆଉ ଯୋଜନାମାନଙ୍କର ବାବଦେ ଆଲୋକପାତ କରିଛନ୍। ଗରିବମାନଙ୍କର ବିକାଶ, ସେମାନଙ୍କର ସଶକ୍ତିକରଣ, ଭିତ୍ତିଭୂମିର ବିକାଶ ଆଉ ଅନ୍ତର୍ଭୁକ୍ତିକରଣ ଦିଗେ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ବାବଦେ ପ୍ରଧାନମନ୍ତ୍ରୀ କହିଛନ୍। ସେବା ସୁଶାସନ ଆଉ ଗରିବ କଲ୍ୟାଣ ନୀତି ଉପରେ ଭିନ୍ ଭିନ୍ କ୍ଷେତ୍ର ଥି ଗଲା ଦଶନ୍ଧି ଭିତରେ ଦେଶର ଉଲ୍ଲେଖନୀୟ ପରିବର୍ତ୍ତନ ହୋଇଛି। ଗଲା 11 ବର୍ଷ ଭିତରେ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପମାନଙ୍କ ଉପରେ ଆକାଶବାଣୀ ସମ୍ବାଦ ବିଭାଗ ସ୍ୱତନ୍ତ୍ର ଉପସ୍ଥାପନା କରୁଛି। ଆଜି ଆମେ ଦକ୍ଷତା ବିକାଶ ଆଉ ନିଯୁକ୍ତି ଉପରେ ଆଲୋଚନା କର୍ମା। ଆଜିର ବିଷୟବସ୍ତୁ ହେଉଛି ଭାରତର ଅମୃତ ପିଢ଼ି ଆଉ ଯୁବବର୍ଗଙ୍କୁ ବର୍କସ୍ କର୍ବାର। ଇ ବାବଦେ ଆକାଶବାଣୀ ସମ୍ବାଦ ବିଭାଗର ଗୋଟିଏ ଖାସ୍ ରିପୋର୍ଟ।
ଦେଶର ମୋଟ ଜନସଂଖ୍ୟାର ପାଖାପାଖି 65% 35 ବର୍ଷରୁ କମ୍ ବୟସର ଯୁଆନ ପିଢ଼ି ଅଛନ୍। ସେମାନଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରବାର୍ ଲାଗି ସରକାରଙ୍କ ତରଫରୁ ସବୁବେଳେ ଚେଷ୍ଟା ଜାରି ରହିଛି। ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଭିତରେ ଚାକିରି ଲାଗି ତୟାରୀ ବର୍କସ୍ ହୋଇଛି। 2014 ଇଟା 34% ଥିଲା ବେଲ୍କେ 2024 ଇଟା 51% ରପିଛି। ପ୍ରଧାନମନ୍ତ୍ରୀ କୌଶଲ ବିକାଶ ଅଧୀନଥି ଗଲା 10 ବର୍ଷ ଭିତରେ 1,63,00,000 ଅତକା ଜୁଆନ ପିଲା ଟୁକେଲ ତାଲିମ ପାଇଛନ୍। ଛୋଟ ଆର୍ ମଧ୍ୟମ ଉଦ୍ୟୋଗ ଷ୍ଟାର୍ଟଅପ୍ ଆର୍ ଉଦ୍ୟୋଗୀମାନଙ୍କର ଲାଗି ଉନ୍ନତ ବୈଷୟିକ ଯନ୍ତ୍ରପାତି ଆଉ ପ୍ରଯୁକ୍ତି ବିଦ୍ୟାର ସୁବିଧା ସହିତ କାର୍ଯ୍ୟକ୍ଷେତ୍ରଟି ଉନ୍ନତ ତାଲିମ ବ୍ୟବସ୍ଥା ରହିଛି। ନିଯୁକ୍ତି କ୍ଷେତ୍ରଟି 2022 ମୂଲ ହୋଇଥିବାର ରୋଜଗାର ମେଳା ଜରିଏ 15 ଜାତୀୟ କାର୍ଯ୍ୟକ୍ରମ ଥି ପାଖାପାଖି 10,00,000 ଜୁଆନ ପିଲା ଟୁକେଲମାନଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। 2017 ଏବତକ 8,50,00,000 ଅତକା ଲୋକ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିଥି ଯୁଡ଼ି ହୋଇଛନ୍। ଇତାର ଭିତରେ 2020 3,45,00,000 ଜୁଆନ ପିଲା ଟୁକେଲ ରହିଛନ୍। ମୁଦ୍ରା ଯୋଜନାଥି ସରଳ ଭାବେ ଋଣ ଦେଇକରି ଛୋଟ ବ୍ୟବସାୟୀମାନଙ୍କୁ ତହକଉଛେ। ଇତାର ଅଧୀନଥି 6,67,00,000 ଅତକା ଋଣ ମଞ୍ଜୁର କରାଯାଇଛେ। ଭାରତ ଇହାଦେ ପୃଥିବୀର 3 ସବୁନୁ ବଡ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ ହୋଇଛି। 2016 ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଜରିଏ 1,59,000 ଅତକା ଷ୍ଟାର୍ଟଅପ୍ ମାନକେ ମାନ୍ୟତା ଦିଆଯାଇଛି। ଏ କ୍ଷେତ୍ରଟି 1,60,000 ଅତକା ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। 63,000 ଅତକା ଷ୍ଟାର୍ଟଅପ୍ ଥି ଅତି କମ୍ନେ ଝନେ ଲେଖା ମହିଳା ନିର୍ଦ୍ଦେଶକ ଅଛନ୍। ଦକ୍ଷତା ବିକାଶ ନିଯୁକ୍ତି ସୁଯୋଗ ଆଉ ଉଦ୍ୟୋଗ କ୍ଷେତ୍ର ମିଶିକରି ଦେଶର ନୂଆ ପିଢ଼ିର ଯାତ୍ରାକେ ଉଜ୍ଜଳ ଭବିଷ୍ୟତ ଆଡ଼କେ ନଉଛେ।
ବିକଶିତ ଭାରତର ଅମୃତକାଲ ଆଉ ଗରିବ କଲ୍ୟାଣ ଦିଗେ 11 କେନ୍ଦ୍ର ସରକାର ଆଉ ବଛରକର ରାଜ୍ୟ ସରକାର ବିଷେଥି ଗୋଟିଏ କର୍ମଶାଳା ଆଜି ବୌଦ୍ଧ ଟାଉନ୍ହଲ୍ଠାରେ ହୋଇଯାଇଛି। କାର୍ଯ୍ୟକ୍ରମଟି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗଙ୍କ ସହିତ ଅନ୍ୟମାନେ ଯୋଗ ଦେଇକରି କେନ୍ଦ୍ର ଆଉ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଲାଗି କରିଥିବା କାମ ଆଉ ଜନକଲ୍ୟାଣକାରୀ ଯୋଜନା ବାବଦେ ଆଲୋଚନା କରିଛନ୍। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଜାମ୍ପାଲି ନର୍ସରୀଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସବୁଜ ସମ୍ବଲପୁର ମିଶନର ଶୁଭାରମ୍ଭ କରାଯାଇଛି। ମିଶନ ଜରିଏ ଜୁନ୍ 5 ଅଗଷ୍ଟ 31 ଭିତରେ ମହାନଗର ନିଗମ ଇଲାକାନ ଲକ୍ଷେ ଗଛ ଲଗାବାର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବନଖଣ୍ଡ ଅଧିକାରୀଙ୍କ ସହିତ ଜନପ୍ରତିନିଧି ଆଉ ଅଧିକାରୀମାନେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବନଖଣ୍ଡ ତରଫରୁ ଖଡ଼ିଆଲ ବ୍ଲକ୍ଠାରେ ବିଶ୍ୱ ପରିବେଶ ଦିବସ ଅବସରରେ ସଚେତନତା ଶୋଭାଯାତ୍ରା ହୋଇଛି। ଶୋଭାଯାତ୍ରାଥି ଅଧିକାରୀ ଆଉ କର୍ମଚାରୀମାନେ ପରିବେଶ ସୁରକ୍ଷା ଦିଗେ ଲୋକ ସଚେତନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ଆଉ ଭିନ୍ ଭିନ୍ ସାମାଜିକ ଅନୁଷ୍ଠାନ ତରଫରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସଭାପତିତ୍ୱରେ ହୋଇଥିବା ଜିଲ୍ଲାସ୍ତରୀୟ ପରିବେଶ ଦିବସ ସମାରୋହଟି ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଅଲଗା ଅଧିକାରୀମାନେ ଯୋଗ ଦେଇକରି ଜଙ୍ଗଲର ସୁରକ୍ଷା ସହିତ ପ୍ଲାଷ୍ଟିକ୍ ପ୍ରଦୂଷଣ ବାବଦେ ସଚେତନ କରିଥିଲେ। ସେନ୍ତା ଓଡ଼ିଶା ବନ ଉନ୍ନୟନ ପରିଷଦ ତରଫରୁ ଜିଲ୍ଲାର 4 ବନାଞ୍ଚଳ ବିଲ୍ ପରିବେଶ ଦିବସ ପାଳିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ବିଶ୍ୱ ପରିବେଶ ଦିବସ ଅବସରରେ କୁଲାରିକୁଦ ମୁର୍ଶୁଣ୍ଡି ପଡ଼ିଆ ଟୁଟୁସିଙ୍ଗା ହାଇସ୍କୁଲ୍ଠାରେ ଗଛ ଲଗାଯାଇଛି। ଜିଲ୍ଲାପାଳଙ୍କ ସହିତ ବନ ବିଭାଗ ଅଧିକାରୀମାନେ ଯୋଗ ଦେଇକରି ପରିବେଶ ସଚେତନତା ବାର୍ତ୍ତା ଦେଇଥିଲେ। ବରଗଡ଼ ବନଖଣ୍ଡ ତରଫରୁ ହୋଇଥିବା ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ସମାରୋହଟି ବିଜେପୁର ବିଧାୟକ ସନତ ଗଡ଼ତିଆ ଯୋଗ ଦେଇକରି ପ୍ରଦୂଷିତ ପୃଥିବୀର ଭୟାବହତାକେ ନଜରଥି ରଖିକରି ସବୁଜ ପରିବେଶ ତିଆରି କରବାରକେ ଆହ୍ୱାନ ଦେଇଛନ୍। ଏହି ଅବସରରେ ଜିଲ୍ଲା 9 ପ୍ରକୃତି ବନ୍ଧୁଙ୍କୁ ସମ୍ମାନିତ କରାଯିବାର ସହିତ ବୃକ୍ଷରୋପଣ କରାଯାଇଥିଲା। ଫ୍ରାନ୍ସର ପ୍ୟାରିସ୍ଠାରେ ଚାଲିଥିବା ପାରା ଆଥ୍ଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସ 2025 ଓଡ଼ିଶାର କ୍ରୀଡ଼ାବିତ୍ ସୁଚିତ୍ରା ପରିଡ଼ା ଫେର୍ ଗୋଟେ ପଦକ ଜିତିଛନ୍। ମହିଳା ସର୍ଟପୁଟ୍ F-54-55 ବର୍ଗଥି ସୁଚିତ୍ରା କାଂସ୍ୟ ପଦକ ଜିତିକରି ରାଜ୍ୟ ଓ ଦେଶର ଲାଗି ଗୌରବ ଆଣିଛନ୍। ଶେଷ ମୁଖ୍ୟ ଖବର ଫେର୍ ଖାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ପୃଥିବୀର ସବୁନୁ ଉଚ୍ଚା ଚେନାବ ରେଲ୍ ସେତୁର କରବେ ଉଦ୍ଘାଟନ। ପ୍ଲାଷ୍ଟିକ୍ ପ୍ରଦୂଷଣକେ ରୁକବାର ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ବିଶ୍ୱ ପରିବେଶ ଦିବସ। ଏକ ପେଡ୍ ମା କେ ନାମ ଅଭିଯାନ ପ୍ରଧାନମନ୍ତ୍ରୀ ଲଗାଲେ ବରଗଜ ଆଉ ଗଞ୍ଜାମ ଜିଲ୍ଲା ନ 28,000 କୋଟି ନୁ ଅତକା ଟଙ୍କାର 12 ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।